ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭକ୍ତି ଆର୍ ଆନନ୍ଦର ସଙ୍ଗେ ଆଜ ପାଳନ ହେଉଛି ପବିତ୍ର ଜନ୍ମାଷ୍ଟମୀ। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ। ଓଡ଼ିଶାନ ପାଖାପାଖି 800 ସ୍କୁଲ୍କେ ପିଏମ୍ଶ୍ରୀ ସ୍କୁଲ୍ ଭାବେ ବିକଶିତ କରାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସରକାରଙ୍କର ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ଜାରି କରାଗଲା ସୁଭଦ୍ରା ଯୋଜନାର ଗାଇଡ୍ଲାଇନ୍ ଆଉ ବାର୍ଡଫ୍ଲୁ ଲାଗି ରାଜ୍ୟ ନିର୍ଦ୍ଦେଶନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ଭକ୍ତି ଆର୍ ଆନନ୍ଦର ସଙ୍ଗେ ଆଜି ସାରା ପୃଥିନ ପାଲିତ ହେଉଛେ ପବିତ୍ର ଜନ୍ମାଷ୍ଟମୀ। ଭୁଦୁ ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିବାନୁ ଇ ଦିନକେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏସି। ଜନ୍ମାଷ୍ଟମୀ ଲାଗି ସାରା ଦେଶ ଉତ୍ସବ ମୁଖର ହୋଇଛେ। ମନ୍ଦିରମାନଙ୍କୁ ଖାସ୍ ଆୟୋଜନମାନ କରାଯାଇଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ରାଷ୍ଟ୍ରପତି କହିଛନ୍ତି ଯେ ଜନ୍ମାଷ୍ଟମୀ ପରବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ଆଡ଼କେ ସମର୍ପିତ ହେବା ଲାଗି ତହକାଶି। ଭଗବାନ ଶ୍ରୀକୃଷ୍ଣ ବତେଇଥିବା ବାଟେ ଚାଲବାର ସାଙ୍ଗେ ଦେଶର ପ୍ରଗତି ଆର୍ ସମୃଦ୍ଧିର ଲାଗି କାମ କରବାର ସଂକଳ୍ପ ନେବାରକେ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଲ୍ ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କ ଶୁଭ ମନାସିଛନ୍। ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମଙ୍ଗଲ କାମନା କରିଛନ୍। ଭଗବାନ ଯୋଗେଶ୍ୱର ସମକିରିର ମନସ୍କାମନା ପୂର୍ଣ୍ଣ କରୁନ୍ ବୋଲି ଜୀବନ୍ତୀ ଯଶ କୀର୍ତ୍ତି ଆର୍ ସମୃଦ୍ଧି ବରଦାନ ଦେଉନ୍ ବୋଲି ରାଜ୍ୟପାଳ କହିଛନ୍। ରାଜ୍ୟବାସୀଙ୍କୁ ପବିତ୍ର ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇକରି ପ୍ରଭୁ ଶ୍ରୀକୃଷ୍ଣଙ୍କ କରୁଣାନ ସମକିରି ଜୀବନେ ସୁଖ ଆର୍ ସମୃଦ୍ଧି ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମନା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାବାର ସଙ୍ଗେ ଭଗବାନ ଶ୍ରୀକୃଷ୍ଣଙ୍କର ସାରା ଜୀବନ ମାନବ ଜାତିର ଲାଗି ଆଦର୍ଶ ଆୟ ବୋଲି ସାମାଜିକ ଗଣମାଧ୍ୟମଟି କହିଛନ୍ତି। ଓଡ଼ିଶାନ ପାଖାପାଖି 800 ସ୍କୁଲ୍କେ ପିଏମ୍ଶ୍ରୀ ସ୍କୁଲ୍ ଭାବେ ବିକଶିତ କରବାର ଯୋଜନା ଅଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଇଲାକାନ 100 କୋଟି ଟଙ୍କା ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଉଦ୍ଘାଟନ ଆର୍ ଶିଳାନ୍ୟାସ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାନ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ଇଣ୍ଡିଆ ପିଏମ୍ଶ୍ରୀ ଯୋଜନାନ ଫି ବ୍ଲକ ଆର୍ ପୌରାଞ୍ଚଳନ ଦୁଇଟା ଲେଖା ସ୍କୁଲ୍କେ ପିଏମ୍ଶ୍ରୀ ସ୍କୁଲ୍ ଭାବେ ବିକଶିତ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ପ୍ରଣୟନ କରାଯାଇଥିବା ଜାତୀୟ ଶିକ୍ଷାନୀତି ନୂଆ ପିଢ଼ିକେ ଭବିଷ୍ୟତ ଲାଗି ତୟାର କରବାର ଉପରେ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକ୍ରମଟି ରାଜ୍ୟ ସ୍କୁଲ୍ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଉ ଆଠମଲ୍ଲିକ ଛେଣ୍ଡିପଦା ଆର୍ ଅନୁଗୁଳର ବିଧାୟକ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ଆଜି ସୁଭଦ୍ରା ଯୋଜନାର ଗାଇଡ୍ଲାଇନ୍ ଜାରି କରାଯାଇଛି। ଗାଇଡ୍ଲାଇନ୍ ଅନୁସାରେ 2024-25 ବର୍ଷରେ ଗଲା ଜୁଲାଇ 1 ତାରିଖ ତକ 21 ବର୍ଷନୁ ଅତ୍କା ଆର୍ 60 ବର୍ଷନୁ କମ୍ ବୟସ ହୋଇଥିବା ମହିଳାମାନେ ସୁଭଦ୍ରା ଯୋଜନା ଲାଗି ଆବେଦନ କରିପାରିବେ। ଆଧାର କାର୍ଡ଼ ଥିବା ଜନ୍ମ ତାରିଖ ଗ୍ରହଣ କରାଯିବା ବୋଲି ଗାଇଡ୍ଲାଇନ୍ ଦର୍ଶାଯାଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ହତ୍ୟାର ତଦନ୍ତ ଆୟୋଗର ରିପୋର୍ଟ ଖୁବ୍ ଜଲ୍ଦି ସାର୍ବଜନୀନ କରବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଇ ବାବଦେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍। ଦେଶ ଆର୍ ଦେଶ ବାହାରେ ଜମା ଥିବାର କଳାଧନ ଠାପ କରବାରକେ ଗଢ଼ାଯାଇଥିବା ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଇବା 28 ତାରିଖ ବୁଧବାର ଦିନ କଟକ ନ ହେବା ସୁପ୍ରିମକୋର୍ଟର ଆଘର ବିଚାରପତି ଆର୍ ଏସ୍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପ୍ରସାଦଙ୍କର ଆବାସିକ କାର୍ଯ୍ୟାଳୟନ ସକାଳ 10 ବଜୁ ବୈଠକ ମୂଲ ହେବା। ବୈଠକଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଆୟକର, ପ୍ରତ୍ୟକ୍ଷ ଟିକସ ବୋର୍ଡ, ସିବିଆଇ, ରାଜ୍ୟ ପୁଲିସ୍ ଆର୍ ଖଣି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଇନ ଜଣାଇ ଦିଆଯାଇପାରେ ଯେ ଓଡ଼ିଶା ଭିଜିଲାନ୍ସ ଧରିଥିବା କେତେଜଣ କୋଟିପତି ଅଧିକାରୀଙ୍କ ସମ୍ପତ୍ତି ତାଲିକା ଏସ୍ଆଇଟିର ଉପାଧ୍ୟକ୍ଷ କେତେଦିନ ଆଗ ଭିଜିଲାନ୍ସ ବିଭାଗକେ ମାଗିଥିଲେ। ହେ ବାବଦ ତଥ୍ୟ ଆଇବାକାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆର୍ ଆୟକର ବିଭାଗକେ ଦିଆଯିବା ବୋଲି ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ ଆଇବାକାଲ ଉପରବେଲା 3 ଦିନିଆ ଓଡ଼ିଶା ଗସ୍ତ ନ ଆସବେ। ଇ ଗସ୍ତ ସମୟଥି ସେ କଟକ ଆର୍ ଭୁବନେଶ୍ୱରନ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ସମୀକ୍ଷା ବୈଠକଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଜିଲ୍ଲା ପିପିଲିନ ବାର୍ଡଫ୍ଲୁ ସଂକ୍ରମଣ ଦେଖାଦେଲା ଉତ୍ରୁ ରାଜ୍ୟ ସରକାରଙ୍କ ପ୍ରୋଟୋକଲ ଅନୁସାରେ 20,000 ଅଏତକା କୁକୁଡ଼ାଙ୍କୁ ମାରିକରି ତୁପାଯାଇଛି। ବାର୍ଡଫ୍ଲୁ ସଂକ୍ରମଣକେ ନଜରଠି ରଖିକରି ସବୁ ଜିଲ୍ଲା ପ୍ରଶାସନକେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରବାରକେ ନିର୍ଦ୍ଦେଶ ଦେଇଛନ୍। ବାର୍ଡଫ୍ଲୁର ଲାଗି ରାଜ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍। ଏହାଛିନ୍ କେତେଦିନ ତ କୁକୁଡ଼ା ମାଂସ ନାଇଁ ଖାଇବାରକେ ସେ ପରାମର୍ଶ ଦେଇଛନ୍। ରାଜ୍ୟ ଚୁରା ମଦ କାରବାରକେ ଆୟତ କରବାର ଲାଗି ଚୁରା ମଦ ବେପାରୀମାନଙ୍କ ଉପରେ ଚଢ଼ଉ ଜାରି ରହିବା ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଚୁରା ମଦ କାରବାର ନେଟୱର୍କ ବନ୍ଦ କରବାର ଦିଗେ କଠୋର ପଦକ୍ଷେପ ନିଆଯିବ। ଏ ଦିଗେ ଗୋଟିଏ ନିର୍ଣ୍ଣାୟକ ସ୍ଥିତି ଆଇବାର ତକ୍ ଚଢ଼ଉ ଚାଲିଥିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ସମ୍ଭଲପୁର ଅନୁଗୁଳ 55 ନମ୍ଘର ଜାତୀୟ ରାଜପଥ ବଇଣ୍ଡା ଆର୍ ନାକ୍ଚି ସେକ୍ସନ୍ର ଚାଲିଥିବା ଜାତୀୟ ରାଜପଥ ତିଆରି କାମର ଅଗ୍ରଗତି ବାବଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍। ଆଜି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ରାଜପଥ କାମ ଦେଖବାର ସଙ୍ଗେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାନ ଆଜ ଭକ୍ତି ଆର୍ ଉଲ୍ଲାସର ସଙ୍ଗେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଛି। ସମ୍ଭଲପୁର ସହରର ଗୋପାଳଜୀ ମଠ, ରାଧାମଦନ ଗୋପାଳ ମନ୍ଦିର, ବରମ୍ପୁରାଗୁଡ଼ି ଆର୍ 18,000 ଥିବା ଇସ୍କନ ମନ୍ଦିରନ ଆଜ ଜନ୍ମାଷ୍ଟମୀ ଅବସରରେ ଖାସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇତର ସଙ୍ଗେ ଜିଲ୍ଲା ରାଧାକୃଷ୍ଣ ଆର୍ ଜଗନ୍ନାଥ ମନ୍ଦିରମାନଙ୍କୁ ଭିଲ୍ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଦେବଗଡ଼ର ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗୋପାଳଜୀଉ ମନ୍ଦିର ଆର୍ ଗୋପୀନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଥିବା ଜଗନ୍ନାଥ ମନ୍ଦିର ଆର୍ ରାଧାକୃଷ୍ଣ ମନ୍ଦିରମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବ ଆୟୋଜନ ହୋଇଛି। ହରିବଂଶ ପାଠ ସାଙ୍ଗେ ଉପାସ କରିକରି ଶ୍ରଦ୍ଧାଳୁମାନେ ଉତ୍ସବ ମନାଉଛନ୍। ରାଧାକୃଷ୍ଣ ବେସ୍ତି ସଜେଇ ହୋଇଥିବା ଛୁଆମାନଙ୍କୁ ନେଇକରି ସ୍କୁଲମାନଙ୍କୁ ଜନ୍ମାଷ୍ଟମୀ ପାଳନ ହୋଇଛି। ସୋନପୁରର ରାଜବାଟୀ ଭିତରେ ଥିବା ଶ୍ରୀ ଗୋପାଳଜୀ ମନ୍ଦିର, ବଡ଼ଖମାର ଗାଁର ଶ୍ୟାମସୁନ୍ଦର କୁଞ୍ଜ କୁଟୀର, ପାତାଲି ଶ୍ରୀକ୍ଷେତ୍ର ସହିତ ସୁବର୍ଣ୍ଣପୁର ଜିଲ୍ଲାର ବୈଷ୍ଣବ ମଠ ଆର୍ ରାଧାକୃଷ୍ଣ ମନ୍ଦିରମାନଙ୍କେ ଜନ୍ମାଷ୍ଟମୀ ପରବ ପାଳନ କରାଯାଉଛି। ଜନ୍ମାଷ୍ଟମୀ ଲାଗି ବୌଦ୍ଧ ସହରର ଐତିହାସିକ ମଦନମୋହନ ମନ୍ଦିରକେ ସୁନ୍ଦର ସଜାଯାଇଥିବାର ବେଳେ ମନ୍ଦିରନ ପହପାନୁ ଭକ୍ତମାନଙ୍କର ଭିଡ଼ ଲାଗିଛି। ସେନ୍ତା ଥିଡ଼ିକା ଜୋର୍ନ ଥିବା ପୁରୁଷୋତ୍ତମ ଦିବ୍ୟଧାମ, ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗା ରାଧାକୃଷ୍ଣ ଆର୍ ଭାଗବତ ମନ୍ଦିରମାନଙ୍କୁ ଜନ୍ମାଷ୍ଟମୀର ଆୟୋଜନ କରାଯାଇଛି। ବୌଦ୍ଧ ସରସ୍ୱତୀ ବିଦ୍ୟା ମନ୍ଦିରନ ହୋଇଥିବା ଉତ୍ସବଟି ଛୁଆମାନେ ଶ୍ରୀକୃଷ୍ଣ ଆର୍ ରାଧା ବେଶ୍ତି ସଜେଇ ହୋଇକରି ସାମିଲ ହୋଇଥିଲେ। ରକ୍ତଦାନକେ ତହକାବାରକେ ବୌଦ୍ଧ ଜିଲ୍ଲା ପୁଲିସ୍ ତରଫ ରକ୍ତଦାତାମାନଙ୍କୁ ହେଲମେଟ୍ ଉପହାର ଦିଆଯାଇଛି। ହେ ଅବସରରେ ଆଜ ହରଭଙ୍ଗା ଥାନାନ ଏସ୍ଡିପିଓ କୁଲଦୀପ ମୀନାଙ୍କର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି 110 ଜଣ ରକ୍ତଦାନ କରିଥିବା ବେଳେ ସେମାନଙ୍କୁ ହେଲମେଟ୍ ସାଙ୍ଗେ ସାର୍ଟିଫିକେଟ୍ ଦିଆଯାଇଥିଲା। ଇତାର ସହିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମଟି ଗଛ ଲଗାଯାଇଥିଲା। ନୂଆପଡ଼ା ଜିଲ୍ଲାର ବୋଡ଼େନ ତାଲୁକ ସ୍ତରୀୟ ଆଇନ ସଚେତନତା ଶିବିର ହୋଇଯାଇଛି। ଆଜି ହୋଇଥିବା ଶିବିରଟି ତାଲୁକ ଆଇନ ସହାୟତା ସମିତିର ଅଧ୍ୟକ୍ଷ ଆର୍ ପ୍ରଥମ ଶ୍ରେଣୀର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପଲ୍ଲବୀ ଦାସ ମାହାଲିଆ ଆଇନ ସେବା ସହାୟତା ବାବଦେ ଆଲୋଚନା କରିଛନ୍। ଶିବିରଟି ଓକିଲ ସଂଘର ସଭ୍ୟମାନଙ୍କ ସହିତ ପୁଲିସ, ଜଙ୍ଗଲ ଆର୍ ଅବକାରୀ ବିଭାଗର ଅଧିକାରୀ ଆର୍ କର୍ମଚାରୀମାନେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ ଗୁଦେରପାଲି ପଞ୍ଚାୟତର ବେହେରାପାଲି ଗାଁନ ଝାଡ଼ାବାନ୍ତି ବେମାରୀ ଚାପିଛି। ଗଲା 4 ଦିନ ଭିତରେ 33 ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବାର ବେଳେ ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଦଳ ଗାଁକେ ପହଞ୍ଚିକରି ରୋଗୀମାନଙ୍କ ଚିକିତ୍ସା କରୁଛନ୍। ପିଇବାର ପାଣିନୁ ଝାଡ଼ାବାନ୍ତି ଚାପିଥିବାର ଅନୁମାନ କରାଯାଉଛି। ପାଣି ବିଶୋଧନ କରିକରି ପିଇବାରକେ ଗାଁର ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନ କରାଯାଉଛି। ନୂଆପଡ଼ା ଜିଲ୍ଲାର ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ର ଜିଲ୍ଲାସ୍ତରୀୟ ନେତୃତ୍ୱ ବିକାଶ ତାଲିମ ଶିବିର ହୋଇଯାଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ କଲେଜର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ଗଡ଼ରାସିନୀ ଜପ୍ତି ଜଙ୍ଗଲରୁ ଜଙ୍ଗଲ ବିଭାଗର କର୍ମଚାରୀମାନେ 5 ବରାଛୁଆକେ ଉଦ୍ଧାର କରିଛନ୍। ଜଣେ ଚାଷୀଙ୍କ କ୍ଷେତ ଥିବା କୁଆନୁ ବରାଛୁଆମାନଙ୍କୁ ଉଦ୍ଧାର କରିକରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଛି। ବରାଛୁଆକୁ ଜଙ୍ଗଲେ ଛାଡ଼ବାର ବ୍ୟବସ୍ଥା କରାଯାଇଛି ବୋଲି ଫରେଷ୍ଟର କହିଛନ୍। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ହେଉଛି। ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ବନ୍ୟା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରକେ ଉପରମୁଡ଼ୁ ପାଣି ଢୁକବାରଟା କମିଥିବାନୁ ଜଳଭଣ୍ଡାରର 6 ଗେଟ୍କେ ବନ୍ଦ କରିଦିଆଯାଇଛି। ଏଛେନ୍ ଜଳଭଣ୍ଡାରର 14 ଗେଟ୍ ଦେଇକରି ମହାନଦୀକେ ବର୍ଡ଼ ପାଣି ଛଡ଼ାଯାଉଛି। ଶେଷ ମୁଖ୍ୟ ଖବର ଫେର୍ଘେ ভক্তি আর আনন্দর সঙ্গে আজ পালন হচ্ছে পবিত্র জন্মাষ্টমী। শুভেচ্ছা জানালে রাষ্ট্রপতি, প্রধানমন্ত্রী, রাজ্যপাল, মুখ্যমন্ত্রী, ওড়িশার পাখাপাখি 800টা স্কুলকে পিএমসি স্কুল ভাবে বিকশিত করা যাবা কহিলে কেন্দ্র শিক্ষামন্ত্রী ধর্মেন্দ্র প্রধান। ওড়িশা সরকারকর মহিলা ও শিশু বিকাশ বিভাগ তরফ জারি করাগলা সুভদ্রা যোজনার গাইডলাইন আর বার্ড ফ্লু লাগি রাজ্যে নির্দেশনামা জারি কলা স্বাস্থ্য বিভাগ। আজির আঞ্চলিক খবর ইন শেষ হলা। জুহার।